ଆଜ୍ଞା ନମସ୍କାର, ମୋ ନାଁ ସନ୍ତୋଷିନୀ ପାତ୍ର, ମୁଁ ବାଜପେୟୀ ନଗର 16 ନମ୍ବର ୱାର୍ଡରୁ କହୁଛି। ଆଉ ଆଗରୁ ଆମର ଡ୍ରେନ୍ ନଥିଲା, ଗାଧୁଆ ପାଣି ବା ସଫା ସୁତୁରା ପାଣି ଯିବା ପାଇଁ ବହୁତ ଅସୁବିଧା ହଉଥିଲା। ଏବେ ଡ୍ରେନ୍ ହେଇଥିବାରୁ ଆମକୁ ବହୁତ ଚଳିବାରେ ବହୁତ ସୁବିଧା ହଉଛି। ଆଉ ଡ୍ରେନ୍ ସଫା ସୁତୁରା ମଧ୍ୟ କରିବାକୁ ଲୋକ ଆସୁଛନ୍ତି, ସଫା ସୁତୁରା କରିକି ଯାଉଛନ୍ତି। ଆଉ ଆଗରୁ ଯୋଉ ସଫା ସୁତୁରା ପାଣି ଜମିକି ରହୁଥିଲା ସେଥିରେ ମାଛି ମଶା ସେସବୁ ସୃଷ୍ଟି ହଉଥିଲେ, ଯାହାଫଳରେ କି ଆମକୁ ରୋଗ ହଉଥିଲା। ଏବେ ଆମେ ସେସବୁରୁ ବଞ୍ଚିତ ହଉଛୁ ଏବଂ ସୁସ୍ଥରେ ରହୁଛୁ।